ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ତାପସ ରଞ୍ଜନ ସାହୁ। ଜୁହାର। ପହିଲା ମୁଖ୍ୟ ଖବର। ଜାତିର ଜନକ ମହାତ୍ମା ଗାନ୍ଧୀ ଆର୍ ଜନନାୟକ ଲାଲ ବାହାଦୁର ଶାସ୍ତ୍ରୀଙ୍କର ଜୟନ୍ତୀଥି ଦେଶବାସୀ ଦେଲେ ଶ୍ରଦ୍ଧାଞ୍ଜଳି। ରାଇଜେ ମଣ୍ଡପମାନଙ୍କୁ ଆଜି ମନାଯାଇଛେ ବିଜୟା ଦଶମୀ। ପଶ୍ଚିମ ଓଡ଼ିଶାର ଜାଗା ଜାଗା ନୁ ହେଉଛେ ବୟଲ ଯାତ୍ରା ରାବଣପୋଡ଼ି। ସ୍ୱଦେଶୀ ଦର ବ୍ୟବହାର କରବାର୍କେ ମୁଖ୍ୟମନ୍ତ୍ରୀଙ୍କର ଆହ୍ୱାନ। ଆଇଆଇଏମ୍ ସମ୍ବଲପୁରର ସ୍ଥାପନା ଦିବସ ସମାରୋହକେ ଉଦ୍ଘାଟନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଆର୍ ବଙ୍ଗୋପସାଗରନୁ ଗଭୀର ଅବପାତ ହେଲା ଲଘୁଚାପ। ଆଜି ରାତି ପାର କରବା ପାରାଦୀପ ଗୋପାଳପୁର। ଦେଶର ଦୁହି ମହାଜନନାୟକ ଜାତିର ପିତା ମହାତ୍ମା ଗାନ୍ଧୀ ଆର୍ ଆଘର ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କର ଜୟନ୍ତୀ ଉଦ୍ଘେ ଆଜି ଦେଶବାସୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍। 1869 ମସିହାର ଆଜିର ଦିନେ ଜନ୍ମଗ୍ରହଣ କରିଥିବା ରହିଂସାର ପୂଜାରୀ ବାପୁଜୀ ଦେଶକେ ଇଂରେଜ ଶାସନରୁ ମୁକ୍ତ କରିଥିଲେ। ସେନ୍ତା ଆଘର ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ 1904 ମସିହା ଆଜିର ଦିନେ ଉତ୍ତରପ୍ରଦେଶର ମୋଗଲସରାଇଠାରେ ଜନ୍ମ ହୋଇଥିଲେ। ଛୋଟବେଳୁ ସେ ମହାତ୍ମା ଗାନ୍ଧୀଙ୍କର ଦେଶପ୍ରେମଥି ଅନୁପ୍ରାଣିତ ହୋଇଥିଲେ। ଦେଶ ସ୍ୱାଧୀନ ହେଲା ଉତ୍ତରୁ ସେ ରେଲ ମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ। ତାର ଉତ୍ତରୁ ଦେଶର 2 ନମ୍ବର ପ୍ରଧାନମନ୍ତ୍ରୀ ହୋଇଥିଲେ। ତାଙ୍କର ସ୍ଲୋଗାନ ଜୟ ଯବାନ ଜୟ କିଷାନ ଆଜଭିଲ୍ ଅମର ହୋଇକରି ରହିଛି। ଏ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଲୋକସଭା ବାଚସ୍କତି ଓମ୍ ବିର୍ଲାଙ୍କ ସହିତ ବହୁତ ବିଶିଷ୍ଟ ବ୍ୟକ୍ତି ଦିଲ୍ଲୀର ରାଜଘାଟଠାରେ ମହାତ୍ମା ଗାନ୍ଧୀଙ୍କ ସମାଧି ପୀଠନ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ରାଜଘାଟନୁ ଆଜି ସର୍ବଧର୍ମ ପ୍ରାର୍ଥନା ସଭା ଆୟୋଜନ କରାଯାଇଥିଲା। ଗାନ୍ଧିଜୀଙ୍କର ନୀତି, ଆଦର୍ଶ, ତ୍ୟାଗ ଆର୍ ସେବାର ମାର୍ଗ ଅନୁସରଣ କଲେ ବିକଶିତ ଭାରତର ସପନ ସାକାର ହୋଇପାରବା ବୋଲିକରି ପ୍ରଧାନମନ୍ତ୍ରୀ କହିଛନ୍ତି। ଗାନ୍ଧି ଜୟନ୍ତୀ ଅବସରରେ ରାଜ୍ୟ ବିଧାନସଭା ପରିସରନୁ ଆଜି ଗୋଟିଏ ପ୍ରାର୍ଥନା ସଭା ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମଟି ବାଚସ୍ପତି ସୁରମା ପାଢ଼ୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ ଆର୍ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। ବଲାଙ୍ଗୀର ଜିଲ୍ଲା ପାଟନାଗଡ଼ଠାରେ ଜୟନ୍ତୀ ସମାରୋହଟି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ଯୋଗ ଦେଇଥିଲେ। ଏ ଅବସରରେ ଉପଖଣ୍ଡ ଡାକ୍ତରଖାନାନ ହୋଇଥିବାର ଗାନ୍ଧୀଙ୍କର ପ୍ରତିମୂର୍ତ୍ତି ଫୁଲମାଲ ଦେବାର ସହିତ ଡାକ୍ତରଖାନା ପରିସରନ ରୋଗୀମାନଙ୍କୁ ଫଲ ବାଣ୍ଟିଥିଲେ। ବଲାଙ୍ଗୀରଠାରେ ହୋଇଥିବାର ଜିଲ୍ଲାସ୍ତରୀୟ ଜୟନ୍ତୀ ସମାରୋହଟି ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଯୋଗ ଦେଇକରି ଦୁହି ଜନନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ସୁବର୍ଣ୍ଣପୁର ଜିଲ୍ଲାର ଭିନ୍ ଭିନ୍ ଜାଗାନୁ ଗାନ୍ଧି ଜୟନ୍ତୀ ଆର୍ ସ୍ୱଚ୍ଛ ଭାରତ ଅଭିଯାନଟି ଭିନ୍ ଭିନ୍ କାର୍ଯ୍ୟକ୍ରମମାନେ ଆୟୋଜନ କରାଯାଇଥିଲା। ସହରର ଗାନ୍ଧି ପଡ଼ିଆନୁ ଥିବାର ମହାତ୍ମା ଗାନ୍ଧୀଙ୍କର ପ୍ରତିମୂର୍ତ୍ତିନୁ ଶ୍ରଦ୍ଧାଞ୍ଜଳି ଦିଆଯିବାର ସହିତ ସର୍ବଧର୍ମ ପ୍ରାର୍ଥନା ସଭା କରାଯାଇଥିଲା। ଏ ଅବସରରେ ସଫେଇ କାର୍ଯ୍ୟକ୍ରମ ଆର୍ ପଦଯାତ୍ରା ଭେଲ ହୋଇଥିଲା। ସେନ୍ତା ବରଗଡ଼ ଜିଲ୍ଲା ସଦର ମହକୁମାନୁ ମହାତ୍ମା ଗାନ୍ଧୀ ଆର୍ ଲାଲ ବାହାଦୁର ଶାସ୍ତ୍ରୀଙ୍କର ଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି। ସଭାତି ବହୁତ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇକରି ଦେଶ ଲାଗି ଗାନ୍ଧିଜୀ ଆର୍ ଶାସ୍ତ୍ରୀଜୀଙ୍କର ଅବଦାନ ବାବଦେ ଆଲୋଚନା କରିଥିଲେ। ଦେବଗଡ଼ ଜିଲ୍ଲା ସଂସ୍କୃତି ଭବନଠାରେ ହୋଇଥିବା ଗାନ୍ଧୀ ଆର୍ ଶାସ୍ତ୍ରୀ ଜୟନ୍ତୀ ସମାରୋହଟି ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରିବେକା ବିଲୁଙ୍ଗ ଯୋଗ ଦେଇକରି ଦୁହି ଜନନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି ଅବସରରେ ସର୍ବଧର୍ମ ପ୍ରାର୍ଥନା ସଭା ହୋଇଥିଲା। ସେନ୍ତା ବୌଦ୍ଧ ଜିଲ୍ଲା ଟାଉନ୍ହଲ୍ଠାରେ ଜିଲ୍ଲା ପ୍ରଶାସନ ତରଫରୁ ହୋଇଥିବା ଜୟନ୍ତୀ ସମାରୋହଟି ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ସର୍ବଧର୍ମ ପ୍ରାର୍ଥନା ସଭା ହୋଇଥିଲା। ଦୁର୍ଗତି ନାସିନୀ ମା' ଦୁର୍ଗାଙ୍କର ଆବାହନଟି ରାଜ୍ୟର ପୂଜା ମଣ୍ଡପମାନଙ୍କେ ଆଜି ଦଶମୀ ପୂଜା ରୀତିନୀତି ସହିତ କରାଯାଉଛି। ପୁରୀ ଶ୍ରୀମନ୍ଦିରନୁ ବିଜୟା ଦଶମୀ ଅବସରରେ ମହାପ୍ରଭୁ ଭକ୍ତମାନଙ୍କୁ ସୁନା ବେସ୍ତି ଦର୍ଶନ ଦେଉଛନ୍ତି। ମହାପ୍ରଭୁମାନଙ୍କୁ ସୁନା ଅଳଙ୍କାରଟି ସଜାଯିବା ସଙ୍ଗେ ଭିନ୍ ଭିନ୍ ଆୟୁଧ ଲାଗି କରାଯାଇଛି। ବିଜୟା ଦଶମୀ ଅବସରରେ ଆଜି ପୂଜା ମଣ୍ଡପମାନଙ୍କେ ମା' ଦୁର୍ଗାଙ୍କର ଦଶମୀ ପୂଜା ଗାଁନୁ ସହର ତକ ଉଷ୍ନାକି ଆର୍ ଗହଲ ଚହଲଥି ପାଳିତ ହେଉଛି। ଭିନ୍ ଭିନ୍ ଜାଗାନୁ ରାବଣପୁରୀ ଆୟୋଜନ ଭେଲ କରାଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁରନୁ ଭିନ୍ ଭିନ୍ ପୂଜା ମଣ୍ଡପ ଆର୍ ଶକ୍ତିପୀଠମାନଙ୍କେ ଯାଇକରି ମା'ଙ୍କର ଦର୍ଶନ କରିଛନ୍। ତାର୍ ଉତ୍ତରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟନୁ ନବଜାତକ ଶିଶୁ କନ୍ୟାମାନଙ୍କୁ ଦେଖିକରି ସେମାନଙ୍କୁ କିଟ୍ ପ୍ରଦାନ କରିଛନ୍। ତାର୍ ଉତ୍ତରୁ ତପସ୍ୱିନୀ ପ୍ରେକ୍ଷାଳୟନ ହୋଇଥିବାର କନ୍ୟା ପୂଜନ ଉତ୍ସବଟି ଶ୍ରୀ ପ୍ରଧାନ ସାମିଲ ହୋଇଛନ୍। ଏ ଅବସରରେ ଶ୍ରୀ ପ୍ରଧାନ କହିଛନ୍,
ଭାରତର ସଭ୍ୟତାର ମୂଳ ମେରୁଦଣ୍ଡ ହେଲେ ମା'ମାନେ ମହିଳାମାନେ। ବିକାଶ ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ବିଗତ କିଛି ବର୍ଷ ଧରିକି ଯେଉଁ ନବରାତ୍ର ବେଳେ ଯେଉଁ କନ୍ୟା ସନ୍ତାନମାନେ ଜନ୍ମ ହେଉଛନ୍ତି ଆମର ଇନଷ୍ଟିଟ୍ୟୁସନାଲ ବ୍ୟବସ୍ଥାରେ, ତାଙ୍କୁ ପୂଜା କରିବାର ଗୋଟେ ଅବସର, ତାଙ୍କୁ ସମ୍ମାନିତ କରିବାର ମୋତେ ଆଜି ଦ୍ୱିତୀୟ ଥର ସୌଭାଗ୍ୟ ମିଳିଲା। ମୁଁ ସମ୍ବଲପୁର ଜିଲ୍ଲା ହେଡ଼କ୍ୱାର୍ଟରରେ ପାଖାପାଖି 26 ଜଣ କନ୍ୟା ରତ୍ନଙ୍କୁ ପୂଜା କରିବାର ମୁଁ ଅବସର ପାଇଲି। ଆଜି ଜିଲ୍ଲାରେ ବିକାଶ ଫାଉଣ୍ଡେସନ ତରଫରୁ 116 କନ୍ୟାରତ୍ନ ଯେଉଁମାନଙ୍କର ଜନ୍ମ ନବରାତ୍ରରେ କାଳଖଣ୍ଡରେ ହେଇଛି ଆଜି ପର୍ଯ୍ୟନ୍ତ ତାଙ୍କୁ ସମ୍ମାନିତ କରିବାର ଏଇଟା ଅବସର। ଏଇଟା ଗୋଟେ ଭଲ କାମ, ପବିତ୍ର କାମ।
ସମ୍ବଲପୁର ମହାନଦୀ ଦଳେଇପଡ଼ା ଘାଟ ଆର୍ ମନ୍ଦଲିଆ ପଡ଼ିଆନୁ ଆଜି ରାବଣ ପୋଡ଼ି ଉତ୍ସବ ହେଉଛି। ଦଶହରା ପର୍ବ ଅବସରରେ ଗଲା କାଲି ରାତି ନୂଆପଡ଼ା ଜିଲ୍ଲାର ଖଡ଼ିଆଲନୁ ଜୁଡ଼ା ବୟଲ ଯାତ୍ରା ହୋଇଥିଲା। 204 ବଛର ପୁରୁଣା ଏହି ବୟଲ ଯାତ୍ରାଟି ମା' ରକ୍ତାମ୍ବରୀ ଆର୍ ମା' ସମଲେଶ୍ୱରୀଙ୍କର ଛତର ବାହାରିଥିଲା। ବୌଦ୍ଧ ଜିଲ୍ଲାନୁ ପୂଜାମଣ୍ଡପମାନଙ୍କୁ ଦୁର୍ଗାସ୍ତବ ପାଠ ସଙ୍ଗେ ପୂଜା ଚାଲିଛି। ମାଲିସାହି ମଣ୍ଡପର ନବରାତ୍ର ପୂଜା ମଣ୍ଡପନୁ ବାହାରିକରି ଦୁର୍ଗାଙ୍କର ଶୋଭାଯାତ୍ରା ସହର ପରିକ୍ରମା କରିଛି। ସେନ୍ତା ବୌଦ୍ଧର ଅଧିଷ୍ଠାତ୍ରୀ ଦେବୀ ମା' ଭୈରବୀଙ୍କର ପୀଠନୁ ଭିଲ୍ ଗୁପ୍ତ ପୂଜା ଉତ୍ରୁ ଭକ୍ତମାନେ ଦର୍ଶନ କରିଛନ୍। ବରଗଡ଼ ଜିଲ୍ଲାର ସୋହେଲା ଦଶହରା ମହୋତ୍ସବଟି ଆଜି ଉପରବେଲା ରାବଣ ପୋଡ଼ି କାର୍ଯ୍ୟକ୍ରମ ହୋଇଛି। ହେତି ସୋହେଲାର ଆଖପାଖର ଇଲାକାନୁ ହଜାର ହଜାର ଲୋକ ସାମିଲ ହୋଇଥିଲେ। ଜିଲ୍ଲାର ଗାଁନୁ ସହର ତକ ପୂଜା ମଣ୍ଡପମାନଙ୍କେ ଆଜି ମା' ଦୁର୍ଗାଙ୍କର ଦଶମୀ ପୂଜା ସହେଦେ ରାବଣ ପୋଡ଼ି ଉତ୍ସବ ଚାଲିଛି। ସୁବର୍ଣ୍ଣପୁର ଜିଲ୍ଲାନୁ ଶତାଧିକ ମଣ୍ଡପଥି ଦେବୀଙ୍କର ପୂଜା କରାଯାଉଛି। ଆଜି ମଣ୍ଡପମାନଙ୍କୁ ଅପରାଜିତା ପୂଜା ହୋଇଛି। ଜିଲ୍ଲାର ଖୁବ୍ଟି ଜାଗାନୁ ରାବଣ ପୋଡ଼ି କରାଯାଉଛି। ଦେବଗଡ଼ ଜିଲ୍ଲା ସଦର ମହକୁମା ସହେତେ ରିଆମାଳ ବାରକୋଟ ଆର୍ ତିଲେଇମଣି ବ୍ଲକ ଇଲାକାନୁ ମଣ୍ଡପମାନଙ୍କୁ ବିଜୟା ଦଶମୀ ପୂଜା ସହେତେ ରାବଣ ପୋଡ଼ି ହେଉଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଗାନ୍ଧୀ ଆଉ ଶାସ୍ତ୍ରୀ ଜୟନ୍ତୀ ଅବସରରେ ସ୍ୱଦେଶୀ ଦରବ ଘିନ୍ବାର୍କେ ଆର୍ ବ୍ୟବହାର କରିବାକେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହ୍ୱାନ ଦେଇଛନ୍। ମୁଖ୍ୟମନ୍ତ୍ରୀ କହିଛନ୍, ଗାନ୍ଧିଜୀ ଶାସ୍ତ୍ରୀଜୀ ଆର୍ ଦୀନଦୟାଲ ଉପାଧ୍ୟାୟଙ୍କର ଚିନ୍ତାଧାରା ଗରିବ କଲ୍ୟାଣ ସହେତେ ଆତ୍ମନିର୍ଭର ଭାରତର ମାର୍ଗଦର୍ଶକ ଆଏ। ତାଙ୍କର ଚିନ୍ତାଧାରାଟି ଆଗ୍କେ ବଢ଼ିକରି ବିକଶିତ ଓଡ଼ିଶା ଆର୍ ବିକଶିତ ଭାରତ ଲକ୍ଷ୍ୟ ହାସଲ କରାଯାଇପାରବା। ଏଥିର୍ଲାଗି ସ୍ୱଦେଶୀ ଦରବର ବ୍ୟବହାର ବଢ଼ାବାର୍ ଲାଗି ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍। ଆଇଆଇଏମ୍ ସମ୍ବଲପୁରର 11 ନମ୍ବର ପ୍ରତିଷ୍ଠା ଦିବସ ଆଜି ପାଳିତ ହୋଇଯାଇଛି। ରଙ୍ଗବତୀ ମଞ୍ଚନୁ ହୋଇଥିବାର ସମାରୋହକେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍ଘାଟନ କରିକରି କହିଛନ୍ତି, 11 ବଛର ଯାତ୍ରାଟି ଆଇଆଇଏମ୍ ସମ୍ବଲପୁର ଆଜି ସଫଳତାର ଶିଘାକେ ପହଞ୍ଚିଛି। ଏହାଦେ ଆଇଆଇଏମ୍ ସମ୍ବଲପୁର ଦେଶର ସର୍ବଶ୍ରେଷ୍ଠ ଆଇଆଇଏମ୍ ହୋଇପାରିଛି। ଇନ ଛାତ୍ରୀ ସଂଖ୍ୟା 70% ନୁହେଁ ଏତକାର ହେବାରଟା ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବିଷୟ ବୋଲିକରି ଶ୍ରୀ ପ୍ରଧାନ କହିଛନ୍ତି। କେନ୍ଦ୍ର ସରକାର ସେବା ଆର୍ ସୁଶାସନ ଆର୍ ଜନସେବା ଆର୍ ସୁଶାସନ ମନ୍ତ୍ରତି ପରିଚାଳିତ ହୋଇକରି ସାଧାରଣ ଲୋକର କଲ୍ୟାଣ ଲାଗି ଭିନ୍ ଭିନ୍ ପଦକ୍ଷେପ ନେଉଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱଟି ସରକାର ପରିବର୍ତ୍ତନ ଆର୍ ପ୍ରଗତିର ଶାସନ ବ୍ୟବସ୍ଥା ଆଣବାର୍ ଲାଗି ସବୁବେଳେ ଚେଷ୍ଟା କରୁଛନ୍। ଆମର ଖାସ୍ ଧାରାବାହିକ ସେବା ପର୍ବଟି ଆଜି ଜାନ୍ମା ନକ୍ସଲମୁକ୍ତ ଭାରତ ଗଠନ ଲାଗି କେନ୍ଦ୍ର ସରକାର ନେଇଥିବାର ପଦକ୍ଷେପ ବାବଦେ।
ଗଲା 11 ବଛର ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ବାମପନ୍ଥୀ ଉଗ୍ରବାଦ ବିରୋଧୀ ଶୂନ୍ୟ ସହନଶୀଳତା ନୀତି ଅପନେଇଛନ୍। ସରକାରୀ ଯୋଜନାମାନଙ୍କେ 100% କାର୍ଯ୍ୟାନ୍ୱୟନ ସହିତେ ଉଗ୍ରବାଦ ପ୍ରଭାବିତ ଇଲାକାମାନଙ୍କେ ବିକାଶ ଲାଗି ପଦକ୍ଷେପ ନେଉଛନ୍। ଗଲା ମାସେ ସ୍ୱାଧୀନତା ଦିବସ ଭାଷଣଟି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍, ନକ୍ସଲ ଆଉ ମାଓବାଦ ଲାଗି ଲାଲ୍ କରିଡର ଭାବେ ପରିଚିତ ଥିବା ଇଲାକାମାନେ ଏହାଦେ ସବୁଜ ବିକାଶର କରିଡର ହୋଇପାରିଛନ୍।
जिन क्षेत्रों को लहूलुहान कर दिया गया था, लाल रंग से रंग दिया गया था, हमने वहां संविधान कानून और विकास का तिरंगा फहरा दिया। इन जनजातीय क्षेत्रों को नक्सल से मुक्त कर करके, जनजातीय परिवार के नौजवानों की जिंदगी बचा करके, हमने भगवान बिरसा मुंडा को एक सच्ची श्रद्धांजलि दी है।
वामपंथी उग्रवाद आह्वान रो मुकाबला लगी सरकार 2 मुख्य नीति कार्यकारी करिछन्। ହିଂସା ଆୟତ କରବାର୍ ଲାଗି ନକ୍ସଲ ପ୍ରଭାବିତ ଇଲାକାନ ଆଇନ ଶୃଙ୍ଖଳା ସ୍ଥିତିକେ କଡ଼ାକଡ଼ି କରବାର୍ ଆର୍ ସେହି ଇଲାକାନ ବିକାଶକେ ପୁନଃ କାର୍ଯ୍ୟକ୍ଷମ କରବାରଟା। ନକ୍ସଲ ପ୍ରଭାବିତ ଇଲାକାର ବିକାଶ ଲାଗି ବଜେଟ୍ ବ୍ୟବସ୍ଥା 300% ବଢ଼ାଯାଇଛି। ଏହାଦି ଦେଶେ ନକ୍ସଲ ହିଂସା ବହୁତ କମିଛି। ଆଇବା ବଛର ମାର୍ଚ୍ଚ 31 ତାରିଖ ତକ ଭାରତକେ ନକ୍ସଲ ମୁକ୍ତ କରବାର୍ ଲାଗି କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍। ଆକାଶବାଣୀ ସମ୍ବଲପୁର ସମ୍ବାଦ ବିଭାଗ ତରଫୁ ବିସ୍ମିତା ପ୍ରଧାନ।
ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରନୁ ହୋଇଥିବାର ଘୂର୍ଣ୍ଣିବଳ ଆଜି ଗଭୀର ଅବପାତର ରୂପ ନେଇଛି। ଏଇଟା ଉତ୍ତର ଉତ୍ତର ପଶ୍ଚିମ ଦିଗ୍କେ ଯାଉଛି। ଆଜି ରାତି ଏଇଟା ପାରାଦୀପ ଆର୍ ଗୋପାଳପୁର ହୋଇକରି ପାର କରବା। ଏଇ ତାର ପ୍ରଭାବଟି ଆଜି ଆର୍ କାଇବା କାଲ ରାଜ୍ୟର ଭିନ୍ ଭିନ୍ ଜାଗାରୁ ଜବର ବର୍ଷା ହୋଇପାରେ ବୋଲିକରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ସେଆଡ଼େ ହୀରାକୁଦ ଜଳଭଣ୍ଡାରରୁ 9 ଗେଟ୍ ଦେଇକରି ପାଣି ଛଡ଼ାଯାଉଛି। ଜାତିର ଜନକ ମହାତ୍ମା ଗାନ୍ଧୀ ଆର୍ ଜନନାୟକ ଲାଲ ବାହାଦୁର ଶାସ୍ତ୍ରୀଙ୍କର ଜୟନ୍ତୀଟି ଦେଶବାସୀ ଦେଲେ ଶ୍ରଦ୍ଧାଞ୍ଜଳି। ରାଇଜେ ମଣ୍ଡପମାନଙ୍କୁ ଆଜି ମନାଯାଉଛେ ବିଜୟା ଦଶମୀ। ପଶ୍ଚିମ ଓଡ଼ିଶାର ଜାଗା ଜାଗା ହେଉଛେ ବୟଲ ଯାତ୍ରା ଆର୍ ରାବଣ ପୋଡ଼ି। ସ୍ୱଦେଶୀ ଦରବ ବ୍ୟବହାର କରବାର୍କେ ମୁଖ୍ୟମନ୍ତ୍ରୀଙ୍କର ଆହ୍ୱାନ। ଆଇଆଇଏମ୍ ସମ୍ବଲପୁରର ସ୍ଥାପନା ଦିବସ ସମାରୋହକେ ଉଦ୍ଘାଟନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଆଉ ବଙ୍ଗୋପସାଗରନୁ ଗଭୀର ଅବପାତର ରୂପ ନେଲା ଲଘୁଚାପ। ଆଜି ରାତି ପାର କରବା ପାରାଦୀପ ଗୋପାଳପୁର। ଆଜିର ଆଞ୍ଚଳିକ ଖବର ଶେଷ ହେଲା। ଜୁହାର।